शांति ओम शांति ओम शांति। आज महावाक्य 28 अगस्त 2026 प्रातः मुरली पापदाता मधुबन बाबा कहते मिथे बच्चे तुम्हें ड्रामार गुप्त रहस्य को जाच जे एही संगम युग हे उत्थान कलार युग सत्ययुग प्रारंभर कला धीरे धीरे कम होई चली थाए। आज प्रश्न अच्छी सबुठारु उत्तम सेवा कौन और से ही सेवा किए करी थांते। उत्तर रे बाबा कहते भारत को स्वर्ग करिबा रंक अथवा दरिद्र को राव अथवा राजा करिबा पतित को पावन करिबा एहा हेउछि सबुठारु उत्तम सेवा। एपरी सेवा एकमात्र बाबा बिना आउ केही भी करी परिवे नाहीं। बाबा ही एही परी महान सेवा करी थिबारो पिला मने तांकर सम्मान करी थांते। सर्वप्रथमे सोमनाथंकर मंदिर तयारी करी तांकर पूजा करी थांते। आजर गीत आखिर ओ दिन आया आज। अच्छा ओम शांति। मधुर आत्मिक संतान माने एही गीत सुनिले जेपरी आत्मा गुप्त ओ शरीर प्रत्यक्ष अटे आत्मा एही आखि द्वारा देखा जाए नाही इनकग्निटो अथवा गुप्त अटे। आत्मा निश्चित अछि किंतु एही शरीर द्वारा घोड़ेई होई रहिछि सेथिपई कहा जाए आत्मा गुप्त अटे। आत्मा निजे कहुछि जे मु निराकार अटे एहि साकार शरीर रे आसी गुप्त भावरे रहिछि। आत्मा मानंकर दुनिया हेउछि निराकार दुनिया सेठारे तो गुप्तर कौनसी कथा नाही। परमपिता परमात्मा मध्य सेठारे रही थन्ति तंकु कहा जाउछि सुप्रीम अर्थात परम श्रेष्ठरु श्रेष्ठ आत्मा परमपिता परमात्मा ऊर्धरु ऊर्ध मूलवर्तन रहुछन्ति। बाबा कहुछन्ति जेपरी तुमे गुप्तरे अछ सेहीपरी मते मध्य गुप्तरे आसिबाकु पडुछि। मो गर्भ जेल रे आसु नाही मोर एकमात्र नाम शिव प्रचलित रहुछि। मो एहांको शरीर रे आसिले मध्य मोर नाम बदलु नाही। एहांको अर्थात ब्रह्मांको आत्मारो जे शरीर अछि तार नाम बदलुछि मते शिव ही कही थांति। सबु आत्मा मानंकर पिता तेबे तुमे आत्मा मने एही शरीर मानंकरे गुप्तरे रहिछ एही शरीर द्वारा कर्म करुछ। मु मध्य गुप्त अटे तुमको एही ज्ञान एबे मिलुछि जे मु आत्मा एही शरीर द्वारा घोड़ेई होई रहिछि। आत्मा हेउछि गुप्त शरीर हेउछि दृश्यमान मु मध्य अशरीरी अटे। बाबा एक कग्निटो एही ब्रह्मांक शरीर द्वारा सुनाउछन्ति तुमे मध्य इन कग्निटो अट शरीर द्वारा सुनुछ। तुमे जानिछ बाबा आसुछन्ति पुनर्बार भारत को गरीबरु साहूकार करिबा पई। तुमे कहुछ आमर भारत गरीब अटे समस्ते जानिछन्ति किंतु तांकु जणा नाही जे आमर भारत साहूकार केबे किपरि थिला। तुमर बहुत निशा रहिछि आम भारत तो बहुत साहूकार थिला दुखर कोनोसी कथा नथिला सत्ययुगरे अन्य कोनोसी धर्म नथिला केवल देवी देवता धर्म ही थिला। एक कथा केही जानि नहंती विश्वर इतिहास भूगोल को केही जानि नहंती। एबे तुमे भलो भाबरे जानुछ जे आमर भारत बहुत साहूकार थिला एबे बहुत गरीब होई जाइछि। एबे पुनर्बार बाबा साहूकार कराइबाकु आसिछन भारत सत्ययुगरे बहुत साहूकार थिला जेतेबेले कि देवी देवता मानंकर राज्य थिला पुणि राज्य कुआडे चलीगला एक कथा केही जानि नहंती। ऋषि मुनि आदि मध्य कहुछंती आमे रचयिता ओ रचना को जानि नाहू। बाबा कहुछंती सत्ययुगरे एही देवी देवता मानंकर रचयिता ओ रचनार ज्ञान नथिला आदि मध्य अंत जानि नथिले। जदि तांकर एही ज्ञान रहिबो जे आमे सीढ़ी ओलाई रसा तळ को चली जिवो तेबे बादशाहीर सुख मध्य रहिबो नाही। ଚିନ୍ତା ହୋଇଯିବ। ଏବେ ତୁମକୁ ଚିନ୍ତା ଲାଗି ରହୁଛି ଯେ ଆମେ ସତ୍ତ୍ୱପ୍ରଧାନ କିପରି ହେବୁ। ଆମେ ଆତ୍ମାମାନେ ନିରାକାରୀ ଦୁନିଆରେ ରହୁଥିଲୁ, ସେଠାରୁ ପୁଣି କିପରି ସୁଖଧାମକୁ ଆସିଲୁ ଏଇ ଜ୍ଞାନ ମଧ୍ୟ ଅଛି। ଆମେ ଏବେ ଉନ୍ନତି କଳାରେ ରହିଛୁ। ଏହା 84 ଜନ୍ମର ସିଢ଼ି ଅଟେ। ଏହାର ମଧ୍ୟରେ କଣ ହେଉଛି ଏକତା ମଧ୍ୟ ତୁମେ ଜାଣିଛ। ସତ୍ୟ ଯୁଗରେ ତ ସମସ୍ତେ ଆସିବେ ନାହିଁ। ଡ୍ରାମା ଅନୁସାରେ ପ୍ରତ୍ୟେକ ଅଭିନେତା କ୍ରମ ଅନୁସାରେ ନିଜ ନିଜ ସମୟରେ ଆସି ଅଭିନୟ କରିବେ। ଏବେ ତୁମେ ଜାଣୁଛ ଦୀନବନ୍ଧୁ କାହାକୁ କୁହାଯାଉଛି, ଦୁନିଆ ଜାଣିନାହିଁ। ଗୀତରେ ମଧ୍ୟ ଶୁଣିଲ ଶେଷରେ ସେହି ଦିନ ଆସି ପହଞ୍ଚିଛି। ଏସବୁ ହେଉଛି ଭକ୍ତି। ଭଗବାନ କେବେ ଆସି ଆମ ଭକ୍ତମାନଙ୍କୁ ଏହି ଭକ୍ତି ମାର୍ଗରୁ ମୁକ୍ତ କରି ସଦ୍ଗତି କରୁଛନ୍ତି। ଏ କଥା ମଧ୍ୟ ବୁଝିଛ ରାମରାଜ୍ୟ ରାବଣ ରାଜ୍ୟ କେଉଁ ଜିନିଷର ନାମ, ଏ କଥା ମଧ୍ୟ କୌଣସି ମନୁଷ୍ୟ ଜାଣିନାହାନ୍ତି। ଏବେ ତୁମେ ପିଲାମାନେ ଜାଣୁଛ ବାବା ପୁନର୍ବାର ଏହି ଶରୀରରେ ଆସି ଯାଇଛନ୍ତି, ଶିବ ଜୟନ୍ତୀ ପାଳନ କରୁଛନ୍ତି, ତେଣୁ ଶିବ ବାବା ନିଶ୍ଚିନ୍ତ ଆସୁଥିବେ। ଏପରି ବି କହୁନାହାନ୍ତି ଯେ ମୁଁ ଶ୍ରୀକୃଷ୍ଣଙ୍କ ଶରୀରରେ ଆସୁଛି, ନା ବାବା କହୁଛନ୍ତି ଶ୍ରୀକୃଷ୍ଣଙ୍କର ଆତ୍ମା 84 ଜନ୍ମ ନେଇଛି। ଯିଏ ପ୍ରଥମ ନମ୍ବରରେ ଶ୍ରୀକୃଷ୍ଣ ଥିଲେ ସେ ବର୍ତ୍ତମାନ ଅନ୍ତିମ ଜନ୍ମରେ ଅଛନ୍ତି। ତତ୍ତ୍ୱତମ୍ ମୁଁ ସାଧାରଣ ଶରୀରରେ ଆସୁଛି, ତୁମକୁ ଆସି ବୁଝାଉଛି ତୁମେ କିପରି 84 ଜନ୍ମ ଭୋଗ କରୁଛ। ବର୍ତ୍ତମାନ ଜଣେ ହେଲେ ବି ତ ନିଜକୁ ଦେବତା ଧର୍ମର ଭାବୁନାହାନ୍ତି, କାହିଁକି ନା ସତ୍ୟଯୁଗକୁ ବହୁତ ଦୂରକୁ ଚାଲିଯାଇଛନ୍ତି। ଡ୍ରାମା ଅନୁସାରେ ପୁଣି ମଧ୍ୟ ଏହିପରି ପରିବର୍ତ୍ତିତ ହେବେ, ପୁଣି ନିଜ ନିଜର ଧର୍ମକୁ ଫେରିଆସିବେ। ବାବା ବୁଝାଉଛନ୍ତି ପିଲାମାନେ ତୁମେ ତ ବିଶ୍ୱର ମାଲିକ ଥିଲ, ତୁମେ ବି ବୁଝୁଛ ଯେ ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି, ତେବେ ଆମେ କାହିଁକି ସ୍ୱର୍ଗକୁ ନ ଯିବୁ, ବାବାଙ୍କ ଠାରୁ ଆମେ ବର୍ଷା ନିଶ୍ଚିତ ନେବୁ। ତେଣୁ ଏଥିରୁ ସିଦ୍ଧ ହେଉଛି ଯେ ଇଏ ଆମ ଧର୍ମର ଅଟନ୍ତି, ଯିଏ ହୋଇନଥିବେ ସେ ଆସିବେ ନାହିଁ। କହିବେ ଅନ୍ୟ ଧର୍ମକୁ କାହିଁକି ଯିବୁ, ତୁମେ ଜାଣିଛ ସତ୍ୟଯୁଗ ନୂଆ ଦୁନିଆରେ ଦେବତାମାନେ ବହୁତ ସୁଖରେ ଥିଲେ, ସୁନାର ମହଲ ଥିଲା, ସୋମନାଥଙ୍କ ମନ୍ଦିରରେ କେତେ ସୁନା ଥିଲା, ଏପରି ଅନ୍ୟ କୌଣସି ମନ୍ଦିର ନାହିଁ। ସେଠାରେ ବହୁତ ହୀରା ଲୀଳା ଥିଲା, ବୌଦ୍ଧମାନଙ୍କର କୌଣସି ହୀରା ଲୀଳାର ମହଲ ହେବ ନାହିଁ। ତୁମକୁ ଯେଉଁ ବାବା ଏତେ ଶ୍ରେଷ୍ଠ କରାଇଛନ୍ତି, ତାଙ୍କର ତୁମେ କେତେ ଇଜ୍ଜତ ଅଥବା ସମ୍ମାନ ରଖିଛ। ଯିଏ ଭଲ କର୍ମ କରି ଯାଇଥାନ୍ତି ତାଙ୍କର ସମ୍ମାନ କରାଯାଇଥାଏ। ଏବେ ତୁମେ ଜାଣିଛ ସବୁଠାରୁ ଭଲ କର୍ମ ପତିତ ପାବନ ବାବା ହିଁ ଆସି କରାଇଥାନ୍ତି। ତୁମର ଆତ୍ମା କହୁଛି ସବୁଠାରୁ ଉତ୍ତମରୁ ଉତ୍ତମ ସେବା ବେହଦ୍ର ବାବା ଆସି କରୁଛନ୍ତି, ଆମକୁ ରଙ୍ଗରୁ ରାଜା ଭିକାରୀରୁ ରାଜକୁମାର କରିଦେଉଛନ୍ତି। ଯିଏ ଭାରତକୁ ସ୍ୱର୍ଗ କରି ଗଢୁଛନ୍ତି ତାଙ୍କର ବି କେହି ସମ୍ମାନ କରୁନାହାନ୍ତି। ତୁମେ ଜାଣିଛ ଗାୟନ ରହିଛି ସୋମନାଥ ସବୁଠାରୁ ଶ୍ରେଷ୍ଠ ମନ୍ଦିର, ଯାହାକୁ ଲୁଟି କରି ନେଇଗଲେ। ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିରକୁ କେବେ କେହି ଲୁଟି ନାହାନ୍ତି, ସୋମନାଥଙ୍କ ମନ୍ଦିରକୁ ଲୁଣ୍ଠନ କରିଛନ୍ତି। ଭକ୍ତି ମାର୍ଗରେ ଏମାନେ ବହୁତ ଧନବାନ ଥିଲେ, ରାଜାମାନଙ୍କ ମଧ୍ୟରେ ମଧ୍ୟ କ୍ରମ ଅନୁସାରେ ରହିଥାନ୍ତି, ଉଚ୍ଚ ପଦାଧିକାରୀ ହୋଇଥାନ୍ତି, ତାଙ୍କୁ ଛୋଟ ଛୋଟ ପଦାଧିକାରୀ ସମ୍ମାନ ଦେଇଥାନ୍ତି, ଦରବାରରେ ମଧ୍ୟ କ୍ରମ ଅନୁସାରେ ବସିଥାନ୍ତି। ବାବା ତ ଅନୁଭବୀ ଅଟନ୍ତି ନା। ଏଠାରେ ପତିତ ରାଜାମାନଙ୍କର ଦରବାର ରହିଛି, ପବିତ୍ର ରାଜାମାନଙ୍କର ଦରବାର କିପରି ହେବ? ତାଙ୍କ ପାଖରେ ବହୁତ ଧନ ରହୁଥିବାରୁ ତାଙ୍କର ଘର ମଧ୍ୟ ସେହିପରି ଉଚ୍ଚକୋଟୀର ହୋଇଥିବ। ଏବେ ତୁମେ ଜାଣୁଛ ବାବା ଆମକୁ ପଢ଼ାଇ ସ୍ୱର୍ଗର ସ୍ଥାପନା କରାଉଛନ୍ତି, ଆମେ ସ୍ୱର୍ଗର ମହାରାଜା ମହାରାଣୀ ହେଉଛୁ, ପୁଣି ତଳକୁ ଖସୁଛୁ, ପୁଣି ଆମେ ପ୍ରଥମେ ପ୍ରଥମେ ଶିବ ବାବାଙ୍କର ପୂଜାରୀ ହେବୁ। ଯିଏ ସ୍ୱର୍ଗର ମାଲିକ କରାଇଥିଲେ ତାଙ୍କର ଆମେ ପୂଜା କରିବୁ, ସେ ଆମକୁ ବହୁତ ସାହୁକାର କରାଉଛନ୍ତି। ଏବେ ଭାରତ ବହୁତ ଗରିବ ହୋଇଯାଇଛି, ଆଗରୁ ଏତେ ଗରିବ ନଥିଲା। ବହୁତ ଖୁସିରେ ରହୁଥିଲେ। ଯେଉଁ ଜାଗା 500 ଟଙ୍କାରେ କିଣିଥିଲି ତାହା ଯେ 5000 ଟଙ୍କାରେ ମଧ୍ୟ ମିଳୁନାହିଁ। ସେଠାରେ ତ ଜାଗାର କୌଣସି ମୂଲ୍ୟ ରହିବ ନାହିଁ। ଯାହାର ଯେତେ ଦରକାର ସେ ନେଇପାରିବେ। କେତେ କେତେ ଜମି ପଡ଼ି ରହିଥିବ। ମଧୁର ନଦୀ କୂଳରେ ତୁମର ମହଲ ହେବ ନା। ବହୁତ କମ୍ ମନୁଷ୍ୟ ରହିବେ। ପ୍ରକୃତି ଦାସୀ ହେବ। ଫଳମୂଳ ବହୁତ ଭଲ ମିଳିବ। ଏବେ ତୁମେ କେତେ ମେହନତ କରୁଛ, କିନ୍ତୁ ମରୁଡ଼ି ହୋଇଗଲେ ଖାଦ୍ୟଶସ୍ୟ ମିଳେ ନାହିଁ। ତେଣୁ ଗୀତ ଶୁଣିବା ଦ୍ୱାରା ତୁମର ରୋମ ଟାଙ୍କୁରି ଉଠିବା ଉଚିତ। ବାବାଙ୍କୁ ଦୀନବନ୍ଧୁ ବୋଲି କହୁଛେ। ଏବେ ଅର୍ଥ ବୁଝିଲ ନା? କାହାକୁ ସାହୁକାର କରାଉଛନ୍ତି? ନିଶ୍ଚିତ ଏଠାକୁ ଯିଏ ଆସିବେ ତାଙ୍କୁ ସାହୁକାର କରାଇବେ ନା। ତୁମେ ଜାଣିଛ, ଆମକୁ ପାବନରୁ ପତିତ ହେବା ପାଇଁ 5000 ବର୍ଷ ଲାଗିଛି। ଏବେ ତୁରନ୍ତ ବାବା ପତିତରୁ ପାବନ କରାଉଛନ୍ତି, ଉଚ୍ଚରୁ ଉଚ୍ଚ କରାଉଛନ୍ତି। ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତି ମିଳିଯାଉଛି। କହୁଛନ୍ତି, ବାବା ଆମେ ଆପଣଙ୍କର। ବାବା କହୁଛନ୍ତି, ପିଲାମାନେ ତୁମେ ବିଶ୍ୱର ମାଲିକ ଅଟ। ପିଲା ଜନ୍ମ ହେବା ମାତ୍ରକେ ଉତ୍ତରାଧିକାରୀ ହେଉଛି। କେତେ ଖୁସି ହେଉଛନ୍ତି, କିନ୍ତୁ ଝିଅକୁ ଦେଖି ମୁହଁ ଶୁଖି ଯାଉଛି। ଏଠାରେ ତ ସବୁ ଆତ୍ମାମାନେ ପୁତ୍ର ଅଟନ୍ତି। ଆମେ ସ୍ୱର୍ଗର ମାଲିକ ହୋଇଗଲୁ। ଏବେ ଜାଣୁଛ ଯେ ଆମେ 5000 ବର୍ଷ ପୂର୍ବରୁ ସ୍ୱର୍ଗର ମାଲିକ ଥିଲୁ। ବାବା ଏପରି ଗଢ଼ିଥିଲେ। ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ ଏକଥା ଜାଣିନାହାନ୍ତି ଯେ ସେ କେବେ ଆସିଥିଲେ। ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟ କେବେ ଥିଲା କିଛି ହେଲେ ଜାଣିନାହାନ୍ତି। ବାସ୍ତବରେ ଭାରତର ଜନସଂଖ୍ୟା ସବୁଠାରୁ ଅଧିକ ହେବା ଦରକାର। ଭାରତର ଆୟତନ ମଧ୍ୟ ସବୁଠାରୁ ଅଧିକ ହେବା ଉଚିତ। କଳ୍ପ ଲକ୍ଷେ ବର୍ଷ ହେଲେ ତ ବହୁତ ଜମି ଦରକାର। ସାରା ଦୁନିଆର ଜାଗା ମଧ୍ୟ ନିଅଣ୍ଟ ପଡ଼ିବ। ଲକ୍ଷେ ବର୍ଷରେ କେତେ ମନୁଷ୍ୟ ଜନ୍ମ ହୋଇଯିବେ? ଅଗଣିତ ମନୁଷ୍ୟ ହୋଇଯିବେ, ଏବେ ତ ନାହାନ୍ତି। ଏସବୁ କଥା ବାବା ବସି ବୁଝାଉଛନ୍ତି। ମନୁଷ୍ୟ ଶୁଣିଲେ କହୁଛନ୍ତି, ଏ କଥା ତ କେବେ ଶୁଣିନଥିଲୁ ନା, କୌଣସି ଶାସ୍ତ୍ରରେ ପଢ଼ିଛୁ। ଏହା ତ ଆଶ୍ଚର୍ଯ୍ୟର କଥା। ଏବେ ତୁମ ସନ୍ତାନମାନଙ୍କର ବୁଦ୍ଧିରେ ସାରା ଚକ୍ରର ଜ୍ଞାନ ରହିଛି। ବ୍ରହ୍ମା ବହୁତ ଜନ୍ମର ଅନ୍ତରେ ଏବେ ପତିତ ଆତ୍ମା ହୋଇଛନ୍ତି। ସିଏ ଯିଏ ସତପ୍ରଧାନ ଥିଲେ ସେବେ ତମ ପ୍ରଧାନ ହୋଇଛନ୍ତି। ପୁଣି ସତପ୍ରଧାନ ହେବାକୁ ପଡ଼ିବ। ତୁମ ଆତ୍ମାମାନଙ୍କୁ ଏବେ ଶିକ୍ଷା ମିଳୁଛି। ବାବା କହୁଛନ୍ତି, ଶରୀର ଝୁଲୁଛି, ଅର୍ଥାତ୍ ପ୍ରତିକ୍ରିୟା ପ୍ରକାଶ କରୁଛି। କାହିଁକି ନା ଆତ୍ମା ଶୁଣୁଛି ନା। ବାସ୍ତବରେ ଆମେ ଆତ୍ମା 84 ଜନ୍ମ ନେଇଛୁ। 84 ମାତା ପିତା ନିଶ୍ଚୟ ମିଳିଥିବେ। ଏହି ହିସାବ ମଧ୍ୟ ରହିଛି ନା ବୁଦ୍ଧିରେ ଆସୁଛି। 84 ଜନ୍ମ ନେଇଛୁ। ପୁଣି କେହି ଜନ୍ମ କମ୍ ମଧ୍ୟ ନେଇଥିବେ। ମିନିମମ୍ ଅଥବା ସର୍ବନିମ୍ନ, ମ୍ୟାକ୍ସିମମ୍ ଅଥବା ସର୍ବୋଚ୍ଚର ହିସାବ ରହିଥିବ ନା। ବାବା ବସି ବୁଝାଉଛନ୍ତି, ଶାସ୍ତ୍ରରେ କଣ କଣ ସବୁ ଲେଖିଦେଇଛନ୍ତି, ତଥାପି ତୁମ ପାଇଁ 84 ଜନ୍ମ କହୁଛନ୍ତି। ମୋ ପାଇଁ ତ ଅଗଣିତ ଅସଂଖ୍ୟ ଜନ୍ମ କହିଦେଇଛନ୍ତି। କୋଣେ କୋଣେ ଯୁଆଡ଼େ ଦେଖୁଛି, ତୁ ହି ତୁ, କୃଷ୍ଣ ହି କୃଷ୍ଣ ଅଟନ୍ତି। ମଥୁରା ବୃନ୍ଦାବନରେ କହିଥାନ୍ତି, କୃଷ୍ଣ ସର୍ବବ୍ୟାପୀ ଅଟନ୍ତି। ରାଧା ପନ୍ଥବାଲା କହନ୍ତି, ସବୁଆଡ଼େ ରାଧେ ହିଁ ରାଧେ କହନ୍ତି। ଆମେ ରାଧା ସ୍ୱାମୀ ଅଟୁ। ଆହୁରି କୃଷ୍ଣ ସ୍ୱାମୀ ମଧ୍ୟ ଅଛନ୍ତି, ସେମାନେ ରାଧାକୁ ମାନିଥାନ୍ତି। ଯୁଆଡ଼େ ଦେଖୁଛୁ ରାଧେ ହିଁ ରାଧେ, ତୁମେ ବି ରାଧେ, ମୁଁ ବି ରାଧେ। ଏବେ ବାବା ବସି ବୁଝାଉଛନ୍ତି, ବାସ୍ତବରେ ମୁଁ ଦୀନବନ୍ଧୁ ଅଟେ। ଭାରତ ହିଁ ସବୁଠାରୁ ସାହୁକାର ଥିଲା, ଏବେ ସବୁଠାରୁ ଗରିବ ହୋଇଯାଇଛି। ସେଥିପାଇଁ ମୋତେ ଭାରତକୁ ହିଁ ଆସିବାକୁ ପଡ଼ୁଛି। ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। ଏଥିରେ ଟିକେ ହେଲେ ବି ଫରକ ଆସିପାରିବ ନାହିଁ। ଏହା ବହୁତ ବିଶାଳ ଡ୍ରାମା ଅଟେ। ଡ୍ରାମା ଯେପରି ସୁଟିଂ ହୋଇଛି ସେହିପରି ପୁନରାବୃତ୍ତି ହେବ। ଡ୍ରାମା ବିଷୟରେ ମଧ୍ୟ ଜାଣିବା ଦରକାର। ଡ୍ରାମା ଅର୍ଥାତ୍ ଡ୍ରାମା ତାହା ସୀମିତ, ଏହା ବିଶାଳ ଡ୍ରାମା। ଏହାର ଆଦି ମଧ୍ୟ ଅନ୍ତକୁ କେହି ଜାଣିନାହାନ୍ତି। ତେଣୁ ଦୀନବନ୍ଧୁ ଭଗବାନଙ୍କୁ ହିଁ ମାନିବେ, ଶ୍ରୀକୃଷ୍ଣଙ୍କୁ ନୁହେଁ। ଶ୍ରୀକୃଷ୍ଣ ତ ଧନବାନ ସତ୍ୟଯୁଗର ରାଜକୁମାର ହେଉଛନ୍ତି। ଭଗବାନଙ୍କର ତ ନିଜର ଶରୀର ନାହିଁ, ସେ ଆସି ତୁମ ପିଲାମାନଙ୍କୁ ଧନବାନ କରାଉଛନ୍ତି, ତୁମକୁ ରାଜଯୋଗର ଶିକ୍ଷା ଦେଉଛନ୍ତି। ଲୌକିକରେ ମଧ୍ୟ ପାଠ ପଢ଼ି ବାରିଷ୍ଟର ହୋଇ ରୋଜଗାର କରିଥାନ୍ତି, ବାବା ମଧ୍ୟ ବି ତୁମକୁ ପଢ଼ାଉଛନ୍ତି। ତୁମେ ଭବିଷ୍ୟତରେ ନରରୁ ନାରାୟଣ ହେବ, ତୁମେ ପୁଣି ଜନ୍ମ ତ ହେବ ନା। ଏପରି ନୁହେଁ ଯେ ସ୍ୱର୍ଗ ସମୁଦ୍ରରୁ ବାହାରି ଆସିବ। କୃଷ୍ଣ ମଧ୍ୟ ଜନ୍ମ ନେଇଥିଲେ, କଂସପୁରୀ ଆଦି ତ ସେ ସମୟରେ ନଥିଲା। ଶ୍ରୀକୃଷ୍ଣଙ୍କର ନାମର କେତେ ଗାୟନ କରାଯାଉଛି, ତାଙ୍କ ପିତାଙ୍କର ନାମ ହିଁ ନାହିଁ। ତାଙ୍କର ପିତା କେଉଁଠାରେ ଅଛନ୍ତି? ନିଶ୍ଚିତ ରାଜାଙ୍କର ସନ୍ତାନ ହୋଇଥିବେ ନା, ସେଠାରେ ବଡ଼ ରାଜା ଘରେ ଜନ୍ମ ନେଇଥିବେ। କିନ୍ତୁ ସେ ପତିତ ରାଜା ହୋଇଥିବା କାରଣରୁ ତାଙ୍କର ନାମ ନାହିଁ। ଶ୍ରୀକୃଷ୍ଣ ଥିବା ସମୟରେ କିଛି ପତିତ ମଧ୍ୟ ରହିଥିବେ। ଯେତେବେଳେ ସବୁ ପତିତ ବିନାଶ ହୋଇଯିବେ, ତେବେ ଯାଇ ଶ୍ରୀକୃଷ୍ଣ ସତ୍ୟଯୁଗରେ ରାଜଗାଦୀରେ ବସିବେ। ନିଜର ରାଜ୍ୟ ନେଲା ପରେ ରାଜତ୍ୱ ବର୍ଷ ଆରମ୍ଭ ହେବ। ଲକ୍ଷ୍ମୀ ନାରାୟଣଙ୍କ ଠାରୁ ରାଜତ୍ୱ ବର୍ଷ ଆରମ୍ଭ ହୋଇଛି। ତୁମେ ପୁରା ହିସାବ ଲେଖୁଛ, ଏହାଙ୍କର ରାଜ୍ୟ ଏତେ ସମୟ, ପୁଣି ଏହାଙ୍କର ଏତେ ସମୟ। ତେବେ ମନୁଷ୍ୟ ବୁଝିବେ, କଳ୍ପର ଆୟୁଷ ତ ବଡ଼ ହୋଇପାରିବ ନାହିଁ। 5000 ବର୍ଷର ପୁରା ହିସାବ ରହିଛି। ଆଚ୍ଛା ମିଠା ମିଠା ଶିଖିଲ ଧେ, ସନ୍ତାନ ମାନଙ୍କ ପ୍ରତି ମାତ ପିତା ମଧୁର ସ୍ନେହ ପରା, ବାପ ଦାଦାଙ୍କର ସ୍ମୃତି ଏବଂ ସୁପ୍ରଭାତ, ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ, ଆମ ସମସ୍ତ ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ପ୍ରଥମ ନମ୍ବର, ରଚୟିତା ଓ ରଚନାର ଜ୍ଞାନକୁ ବୁଦ୍ଧିରେ ରଖି ସତ ପ୍ରଧାନ ହେବାର ପୁରୁଷାର୍ଥ କରିବାକୁ ହେବ। ବାସ୍ ଗୋଟିଏ ଚିନ୍ତା ରଖିବାକୁ ହେବ ଯେ ଆମକୁ ସତପ୍ରଧା ନିଶ୍ଚୟ ହେବାକୁ ପଡ଼ିବ। ଦ୍ୱିତୀୟ ନମ୍ବର, ଏହି ବେହଦ ଡ୍ରାମାକୁ ବୁଦ୍ଧିରେ ରଖି ଅସରନ୍ତି ଖୁସିରେ ରହିବାକୁ ହେବ। ପିତାଙ୍କ ସମାନ ସମ୍ମାନ ପାଇବାକୁ ହେଲେ ପତିତଙ୍କୁ ପାବନ କରିବାର ସେବା କରିବାକୁ ହେବ। ଆଜିର ବରଦାନ ଅଛି, ଅଧିକାରୀ ପଣିଆର ସ୍ମୃତି ଦ୍ୱାରା ସର୍ବଶକ୍ତିଗୁଡ଼ିକୁ ଅନୁଭବ କରୁଥିବା ପ୍ରାପ୍ତି ସ୍ୱରୂପ ଭବ। ବିସ୍ତାରରେ ଅଛି, ଯଦି ବୁଦ୍ଧିର ସମ୍ବନ୍ଧ ସର୍ବଦା ଏକମାତ୍ର ବାବାଙ୍କ ସହିତ ଲାଗି ରହିଥିବ, ତେବେ ସର୍ବଶକ୍ତି ରୂପକ ସମ୍ପତ୍ତି ଅଧିକାର ଉପରେ ପ୍ରାପ୍ତ ହୋଇଯିବ। ଯେଉଁମାନେ ନିଜକୁ ଅଧିକାରୀ ମନେ କରି ପ୍ରତ୍ୟେକ କର୍ମ କରିଥାନ୍ତି, ସେମାନଙ୍କୁ କହିବା ଦ୍ୱାରା ବା ସଂକଳ୍ପ ଦ୍ୱାରା ମଧ୍ୟ ମାଗିବାର ଆବଶ୍ୟକତା ପଡ଼ିନଥାଏ। ଏହିଭଳି ଅଧିକାରୀ ପଣିଆର ସ୍ମୃତି ହିଁ ସର୍ବଶକ୍ତିଗୁଡ଼ିକୁ ପ୍ରାପ୍ତି କରିବାର ଅନୁଭବ କରାଇଥାଏ। ତେଣୁ ନିଶା ରହିବା ଦରକାର ଯେ ସର୍ବଶକ୍ତିଗୁଡ଼ିକ ମୋର ଜନ୍ମସିଦ୍ଧ ଅଧିକାର ଅଟେ। ଏହିଭଳି ଅଧିକାରୀ ହୋଇ ଚାଲିବା ଦ୍ୱାରା ଅଧୀନତା ସମାପ୍ତ ହୋଇଯିବ। ଆଜିର ସ୍ଲୋଗାନ ଅଛି, ଯଦି ନିଜ ସହିତ ପ୍ରକୃତିକୁ ମଧ୍ୟ ପବିତ୍ର କରିବାକୁ ଚାହୁଁଛ, ତେବେ ସମ୍ପୂର୍ଣ୍ଣ ମୋହମୁକ୍ତ ହୁଅ। ଆଜିର ଅବ୍ୟକ୍ତ ଇଶାରା, ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ। ବିସ୍ତାରରେ ଅଛି, ଯଦି ପବିତ୍ରତାର ନିୟମରେ ପକ୍କା ଅଟ, ତେବେ ମୋହ ଈର୍ଷା ଏବଂ କ୍ରୋଧରୁ ମଧ୍ୟ ମୁକ୍ତ ହୁଅ। ଚିଡ଼ଚିଡ଼ା ପଣିଆ ମଧ୍ୟ ନ ରହୁ, ଏଭଳି ମୋହ ମଧ୍ୟ ରଖ ନାହିଁ ଯେ ଏହା ତ ନିଶ୍ଚିତ ହେବା ଦରକାର। ସ୍ୱାର୍ଥ ବା ଈର୍ଷାର ବଶୀଭୂତ ହୋଇ ଯଦି କୌଣସି କଥା କହିଲ ଏବଂ ତାହା ପୂରଣ ନ ହେଲା, ତେବେ କ୍ରୋଧ ଉତ୍ପନ୍ନ ହେବ। ସେଥିପାଇଁ ପବିତ୍ରତାର ସ୍ତମ୍ଭକୁ ଯଦି ମଜବୁତ କରିଦେବ, ତେବେ ତାହା ଲାଇଟ୍ ହାଉସ୍ ଅର୍ଥାତ୍ ବତୀ ଘରର କାର୍ଯ୍ୟ କରିବ। ଆଚ୍ଛା, ଓମ୍ ଶାନ୍ତି।